ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, କେନ୍ଦ୍ର କ୍ୟାବିନେଟ୍ରେ 6 ଲେନ୍ ବିଶିଷ୍ଟ ଭୁବନେଶ୍ୱର ବାଇପାସ୍କୁ ମିଳିଲା ମଞ୍ଜୁରୀ। 110 କିଲୋମିଟର ଦୀର୍ଘ ସଡ଼କ ପାଇଁ ଖର୍ଚ୍ଚ ହେବ 8,307 କୋଟି ଟଙ୍କା। ସଂସଦରେ ଅନୁମୋଦନ ଲାଭ କଲା ଖଣି ଏବଂ ଖଣିଜ ସଂଶୋଧନ ବିଲ୍ 2025। ଭାରତୀୟ ଶିଳ୍ପ ମହାସଂଘର ପୂର୍ବ ଭାରତ ସମ୍ମିଳନୀରେ ଯୋଗଦେଇ ଓଡ଼ିଶାରେ ନିବେଶ ପାଇଁ ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। ଏବଂ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ କାଳୀୟ ଦଳନ ବେଶ ଓ ଧେନୁକାସୁର ବଧ ନୀତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଓଡ଼ିଶାରେ 6 ଲେନ୍ ବିଶିଷ୍ଟ ଭୁବନେଶ୍ୱର ବାଇପାସ୍କୁ ମଞ୍ଜୁରୀ ମିଳିଛି। ଏନେଇ 8,307 କୋଟି 74 ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ଖୋର୍ଦ୍ଧା, ଭୁବନେଶ୍ୱର ଏବଂ କଟକ ସହରରେ ଭିଡ଼ ହ୍ରାସ ପାଇଁ 110 କିଲୋମିଟର ଦୀର୍ଘ ରିଙ୍ଗରୋଡ୍ ନିର୍ମାଣ କରାଯିବ, ଫଳରେ ଗମନାଗମନରେ ସୁଧାର ଆସିବା ସହ ଆର୍ଥିକ ଓ ସାମାଜିକ ପ୍ରଗତି ତ୍ୱରାନ୍ୱିତ ହେବ। 3ଟି ପ୍ରମୁଖ ଜାତୀୟ ରାଜପଥ NH-55, NH-57 ଓ NH-655 ଏବଂ ଗୋଟିଏ ରାଜ୍ୟ ରାଜପଥ SH-65କୁ ଏହି ନୂଆ ରିଙ୍ଗରୋଡ୍ ସଂଯୋଗ ହେବ। ଏହି ସଡ଼କ ପ୍ରକଳ୍ପ ନିର୍ମାଣ ହେଲେ ଭାରି ବାଣିଜ୍ୟିକ ବାହନଗୁଡ଼ିକ କଟକ, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ସହର ମଧ୍ୟରେ ପ୍ରବେଶ ନ କରି ବିକଳ୍ପ ମାର୍ଗ ଦେଇ ଯାତାୟାତ କରିବ। ପ୍ରକଳ୍ପଟି ପ୍ରଧାନମନ୍ତ୍ରୀଙ୍କର ପୂର୍ବୋଦୟ ଯୋଜନାର ଅଂଶବିଶେଷ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।
6 ଲେନ୍ ଆକ୍ସେସ୍ କଣ୍ଟ୍ରୋଲ ରିଙ୍ଗ ରୋଡ୍ କଟକ ଅର୍ ଭୁବନେଶ୍ୱର କେ ଲିଏ କୋଲକାତା ସେ ଚେନ୍ନାଇ କା ଯୋ ଗୋଲ୍ଡେନ କ୍ୱାଡ୍ରିଲେଟରାଲ କା ଯୋ NH-16 କା ହିସ୍ସା କଟକ ଅର୍ ଭୁବନେଶ୍ୱର କେ ବିଚ୍ ମେ ସେ ନିକଲତା ହେ। ଅବଭିୟସ୍ଲି ୱହାଁ ପେ କାଫି କଞ୍ଜେସନ ହେ, ତୋ ଲମ୍ବେ ଟାଇମ୍ ସେ ଏକ ଡିମାଣ୍ଡ ଥି କି ଇସକି ଏକ ରିଙ୍ଗ ରୋଡ୍ ବନେ, ଜିସେ କି ଟ୍ରାଫିକ କା ଫ୍ଲୋ ଏକ ଅଲଗ ତରିକେ ସେ ଠିକ ସେ ହୋ। ତୋ ୟେ ପ୍ଲାନିଂ କି ଗଈ ହେ କଟକ ସେ ଥୋଡ଼ା ସା ଉପର ଟାଙ୍ଗୀ ସେ ଲେକେ ଭୁବନେଶ୍ୱର ଅର୍ ଖୁର୍ଦ୍ଧା କୋ ବାଇପାସ୍ କରନେ କେ ବାଦ ମେ ରାମେଶ୍ୱର ପେ ଆକେ ୟେ ଜୋଡ଼େଗା।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ୟାବିନେଟ୍ର ଏହି ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସଡ଼କ, ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଶ୍ରୀ ମାଝୀ କହିଛନ୍ତି, ଏହି ଐତିହାସିକ ଭିଭିଭୂମି ପ୍ରକଳ୍ପ ଯୋଗାଯୋଗକୁ ସୁଦୃଢ଼ କରିବା ସହ ଓଡ଼ିଶା ଏବଂ ପୂର୍ବାଞ୍ଚଳରେ ଆର୍ଥିକ ଅଭିବୃଦ୍ଧି ଏବଂ ସମୃଦ୍ଧି ପାଇଁ ନୂତନ ରାସ୍ତା ପ୍ରଶସ୍ତ କରିବ। ଖଣି ଏବଂ ଖଣିଜ ସଂଶୋଧନ ବିଲ୍ 2025 ଆଜି ରାଜ୍ୟସଭାରେ ପାରିତ ହେବା ପରେ ସଂସଦର ଅନୁମୋଦନ ଲାଭ କରିଛି। ଲୋକସଭାରେ ଏହି ବିଲ୍ ପାରିତ ହୋଇସାରିଛି। ଏହି କ୍ଷେତ୍ରରେ କାର୍ଯ୍ୟକାରୀ ରହିଥିବା 1957 ଆଇନକୁ ସଂଶୋଧନ କରାଯାଇଛି। ପ୍ରଚଳିତ ଲିଜ୍ରେ ଅନ୍ୟ ଖଣିଜ ପଦାର୍ଥ ସାମିଲ କରିବା ପାଇଁ ଲିଜ୍ଧାରୀ ରାଜ୍ୟ ସରକାରଙ୍କୁ ଆବେଦନ କରିବାର ବ୍ୟବସ୍ଥା ଏହି ସଂଶୋଧିତ ଆଇନରେ ରହିଛି। ଦେଶରେ ଖଣିଜ କ୍ଷେତ୍ରରେ ଅନୁସନ୍ଧାନ ପାଇଁ ପାଣ୍ଠି ଯୋଗାଇବା ଲକ୍ଷ୍ୟ ନେଇ ଏକ ଜାତୀୟ ଖଣିଜ ଅନୁସନ୍ଧାନ ଟ୍ରଷ୍ଟ ପ୍ରତିଷ୍ଠା କରିବାକୁ ଏହି ବିଲ୍ରେ ବ୍ୟବସ୍ଥା ରହିଛି। ଖଣିଜ ପଦାର୍ଥର ବିକ୍ରୟର ସୀମାକୁ ସଂଶୋଧିତ ବିଲ୍ରେ ପ୍ରତ୍ୟାହାର କରାଯାଇଛି। ବିଲ୍ ଉପରେ ଆଲୋଚନାର ଉତ୍ତର ଦେଇ କୋଇଲା ଓ ଖଣି ମନ୍ତ୍ରୀ ଜି କିଷାନ ରେଡ୍ଡୀ କହିଛନ୍ତି, ଖଣି କ୍ଷେତ୍ରରେ ସରକାର ନେଇଥିବା ପଦକ୍ଷେପ ଯୋଗୁଁ କୋଇଲା ଏବଂ ଖଣିଜ ପଦାର୍ଥର ଉତ୍ପାଦନ ତ୍ୱରାନ୍ୱିତ ହୋଇଛି। ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ କୋଇଲା ଉତ୍ପାଦକ ଏବଂ ଦ୍ୱିତୀୟ ସର୍ବବୃହତ ଉପଭୋକ୍ତାର ମାନ୍ୟତା ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର କୋଇଲା ଉତ୍ପାଦନ ପ୍ରଥମଥର ପାଇଁ 1 ବିଲିୟନ୍ ଟନ୍ ଅତିକ୍ରମ କରିଛି ବୋଲି ମନ୍ତ୍ରୀ ଶ୍ରୀ ରେଡ୍ଡୀ କହିଛନ୍ତି। ମାଲକାନଗିରି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ମୁଖ୍ୟମନ୍ତ୍ରୀ ବାୟୁସେବା ଯୋଜନାରେ ଆଜି ଦ୍ୱିତୀୟ ଦିନରେ ଅପରାହ୍ନ 4ଟା ସୁଦ୍ଧା 295 ଜଣ ରୋଗୀ ପଞ୍ଜୀକରଣ କରିଥିବା ନେଇ ଆମ ସମ୍ଭାଦଦାତା ଜଣାଇଛନ୍ତି। କଟକ, ଏସ୍ସିବି ଏବଂ ଭୁବନେଶ୍ୱରରୁ ଆଜି 6 ଜଣ ବିଶେଷଜ୍ଞ ଡାକ୍ତର ସ୍ୱତନ୍ତ୍ର ବିମାନ ଯୋଗେ ପହଞ୍ଚି ଚିକିତ୍ସା କରୁଛନ୍ତି। ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲ୍ଲାରେ ଅପରେସନ୍ ଅନ୍ୱେଷଣ ଅଭିଯାନରେ ପ୍ରଥମ ଦିନରେ 7 ଜଣ ନାବାଳକ ଏବଂ 13 ଜଣ ମହିଳାଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ସେମାନଙ୍କୁ ପରିବାରକୁ ହସ୍ତାନ୍ତର କରାଯାଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଏହି ଅଭିଯାନ ସପ୍ତାହବ୍ୟାପୀ ଚାଲିବ ବୋଲି ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି। ପୂର୍ବରୁ ଜିଲ୍ଲାରେ ଅପରେସନ୍ ଗରୁଡ଼ ଅଭିଯାନ ଚଳିତ ମାସ 1ରୁ 16 ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ରାଜ୍ୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ 2025-26 ଶିକ୍ଷାବର୍ଷ ପାଇଁ 11 ଶ୍ରେଣୀରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆସନ୍ତା 25 ତାରିଖରୁ ଆରମ୍ଭ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ଛାତ୍ରଛାତ୍ରୀମାନେ ସାମ୍ସ ଓଡ଼ିଶା ୱେବ୍ସାଇଟ୍ www.samsodisha.gov.in ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ଓଡ଼ିଶା ଖଣିଜ ସମ୍ପଦ ଗଭୀର ଜଳବନ୍ଦର ଦୃଢ଼ ରେଳ ଓ ରାସ୍ତା ସଂଯୋଗୀକରଣ ଏବଂ ପ୍ରାକୃତିକ ସମ୍ବଳ ସହିତ ଏକ ଉତ୍କୃଷ୍ଟ ନିବେଶଯୋଗ୍ୟ ସ୍ଥାନ ଅଟେ ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ମହାରାଷ୍ଟ୍ରର ମୁମ୍ବାଇରେ ଅନୁଷ୍ଠିତ ଚତୁର୍ଥ ଭାରତୀୟ ଶିଳ୍ପ ମହାସଂଘର ପୂର୍ବ ଭାରତ ସମ୍ମିଳନୀରେ ଯୋଗଦେଇ ଶ୍ରୀ ସିଂହଦେଓ କହିଛନ୍ତି, ଓଡ଼ିଶା ସମନ୍ୱିତ ଶିଳ୍ପ ବାତାବରଣ ସହ ରପ୍ତାନୀମୁଖୀ ଉତ୍ପାଦନ କରିଡର ନିର୍ମାଣ କରୁଛି। ଏହା ମାଲ୍ ପରିବହନ ଓ ବଜାର ପ୍ରବେଶକୁ ଆହୁରି ସୁଗମ ଓ ସହଜ କରିବ। ପୂର୍ବ ଭାରତରେ ନିବେଶ କରିବାର ଏହା ଉପଯୁକ୍ତ ସମୟ ହୋଇଥିବାରୁ ଶ୍ରୀ ସିଂହଦେଓ ଓଡ଼ିଶାରେ ନିବେଶ କରିବା ପାଇଁ ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଅଧୀନରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରାବାସ ୱାର୍ଡେନ୍ଙ୍କ ପାଇଁ ଚାରିଦିନିଆ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ରାଜ୍ୟର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ କାର୍ଯ୍ୟରତ 60 ଜଣ ଛାତ୍ରାବାସ ୱାର୍ଡେନ୍ ଯୋଗ ଦେଇଥିଲେ। ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ମାସ 13 ତାରିଖ ଶନିବାର ଦିନ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ଏବଂ ସମସ୍ତ ତାଲୁକ ଆଇନସେବା କମିଟି ପରିସରରେ ଅନୁଷ୍ଠିତ ହେବ। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସମସ୍ତ ପ୍ରକାର ପ୍ରାକ୍ ତଥା ବିଚାରାଧୀନ ମକଦ୍ଦମାର ଆପୋଷ ସହମତିରେ ସମାଧାନ କରାଯିବ। ନବରଙ୍ଗପୁର ଜିଲ୍ଲା ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଶ୍ରମିକଙ୍କ ସଙ୍କଟକାଳୀନ ପ୍ରବାସକୁ ହ୍ରାସ କରିବା ସଂକ୍ରାନ୍ତୀୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଆଇନ 1979ରେ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗ ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁନୀଲ କୁମାର କେର୍କେଟା ଯୋଗଦେଇ ଛାତ୍ରଛାତ୍ରୀଙ୍କର ଭାଷା ଓ ଗଣିତ ଜ୍ଞାନର ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ବିକାଶ ସଂକ୍ରାନ୍ତରେ ଗୁରୁତ୍ୱାରୋପ କରିଥିଲେ। ନୂଆପଡ଼ା ଜିଲ୍ଲା ନ୍ୟାସନାଲ୍ କଲେଜଠାରେ ମହିଳା ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଶକ୍ତିଶ୍ରୀ ଯୋଜନା ଏବଂ ନୂଆପଡ଼ା ପୁଲିସ୍ର ବାଳିକା ସୁରକ୍ଷା ସଚେତନତା ଅଭିଯାନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଶ୍ୱ ଫଟୋଗ୍ରାଫି ଦିବସ ଉପଲକ୍ଷେ ସମ୍ବଲପୁର ସାମ୍ବାଦିକ ଭବନରେ ଏକ ଫଟୋ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ପ୍ରଦର୍ଶନୀରେ ପୁରୁଣା ସମ୍ବାଦପତ୍ର, ଐତିହାସିକ ଫଟୋ, ପୋର୍ଟ୍ରେଟ୍ ଫଟୋଗ୍ରାଫି ଏବଂ ଟ୍ରାଭେଲ୍ ଫଟୋଗ୍ରାଫି ପ୍ରଦର୍ଶିତ ହୋଇଛି। ପୁରୀ ଶ୍ରୀମନ୍ଦିରରେ ଭାଦ୍ରବ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଶ୍ରୀଜୀଉଙ୍କ କାଳିୟଦଳନ ବେଶ ଓ ଧେନୁକାସୁର ବଧ ନୀତି ଅନୁଷ୍ଠିତ ହେଉଛି। ଆଜି ମଧ୍ୟାହ୍ନ ଧୂପ ବଢ଼ିବା ପରେ ମଦନମୋହନ ଓ ରାମକୃଷ୍ଣଙ୍କୁ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ପ୍ରଦାନ କରିଛନ୍ତି। ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କୁ ଝୁଲଣ ମଣ୍ଡପ ନିକଟରେ ଥିବା ପାଲିଙ୍କିରେ ବିଜେ କରାଇଥିଲେ। ଠାକୁରମାନେ ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରି ଲୋକନାଥ ରୋଡ୍ସ୍ଥିତ ଲବଣିଖିଆ ମଣ୍ଡପ ବିଜେ କରିଛନ୍ତି। ବନ୍ଦାପନା ଶୀତଳ ଭୋଗ ନୀତି ସମାପନ ପରେ ମାର୍କଣ୍ଡ ପୁଷ୍କରିଣୀଠାରେ ମହାପ୍ରଭୁଙ୍କ କାଳିୟଦଳନ ନୀତି ସମାପନ ହେବ। ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ କାଲିବାହାଳରେ ବଜ୍ରପାତରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଦୁଇଜଣ ଯୁବକ ପ୍ରବଳ ବର୍ଷା ହେବାରୁ ଗଛ ତଳେ ଆଶ୍ରୟ ନେଇଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଦକ୍ଷିଣ ଉପକୂଳ ଓଡ଼ିଶା ଉପରେ ରହିଥିବା ଅବପାତ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି 11 କିଲୋମିଟର ବେଗରେ ଗତି କରିବା ସହ ଆଜି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ କେନ୍ଦ୍ରୀଭୂତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କେନ୍ଦ୍ର କ୍ୟାବିନେଟ୍ରେ 6 ଲେନ୍ ବିଶିଷ୍ଟ ଭୁବନେଶ୍ୱର ବାଇପାସ୍କୁ ମିଳିଲା ମଞ୍ଜୁରୀ। 110 କିଲୋମିଟର ଦୀର୍ଘ ସଡ଼କ ପାଇଁ ଖର୍ଚ୍ଚ ହେବ 8,307 କୋଟି ଟଙ୍କା। ସଂସଦରେ ଅନୁମୋଦନ ଲାଭ କଲା ଖଣି ଏବଂ ଖଣିଜ ସଂଶୋଧନ ବିଲ୍ 2025। ଭାରତୀୟ ଶିଳ୍ପ ମହାସଂଘର ପୂର୍ବ ଭାରତ ସମ୍ମିଳନୀରେ ଯୋଗଦେଇ ଓଡ଼ିଶାରେ ନିବେଶ ପାଇଁ ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କର କାଳିୟଦଳନ ବେଶ ଓ ଧେନୁକାସୁର ବଧ ନୀତି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।